નિવેદન કરી ઉપસ્થિત ભક્ત સહજાનંદન અત્યબંદ કુમાર પ્રણત નિવેદન કરી આજે શ્રીમદ ભાગવત દસમ સ્કંદ કથા આરંભ કરવા. એ હોય દસમ સ્કંદ શુણવા સમસ્તે આગ્રહ. દસમ સ્કંદ કેવે શુણવું? જેતે શિવજી કહુલે ભાગવત વર્ણના કરાઈ એકાંબ્ર કાનન જે રહી ભુવનેશ્વરરે, શિવજી જેતે ભાગવત કહુલે પાર્વતીકુ સેઠી સમસ્ત વિદાય કરી દીધાઈ કે સેઠી નથી, કેવળ પાર્વતી એમ શિવ શિવજી કહું પાર્વતી હું હું કરી એ કંડિશન થિલા. આ પાર્વતી જેતે ભાગવત પ્રથમ સ્કંદ કથા આરંભ હોઈ ટીકે ભૂમિ પડે કે દસમ સ્કંદ આસલે એમ શુણવા. એભળ ભાવે શિવજી ભળા ભળ ભાવે કથા કહું ભગવાન કથા, આ હું હું શુભજી આ દેખી આખી ખોલી દેખી કણ પાર્વતી ઢોળાઉં આ હું હું કહું દેખા ઉપરે આંબ ગચ ઉપર શુઆટે બોલુચી હું હું બોલુચી. હા, સહી શુઆકુ પણ બાડવા ગલે ગોડાઇલે ત્રિશુળરે સહી શુઆ અંતિ શુકદેવ ગોસ્વામી. હા, તેણુ એ ભગવતમ ભગવાન દસમ સ્કંદ ભગવાન લીળા શુણવા સમસ્ત આગ્રહ રહી, કિંતુ એ લીળા શુણવા યોગ્યતા દરકાર કણ ના પ્રથમ સ્કંદરૂ આરંભ કરી નવમ સ્કંદ પર્યંત જણે પાઠ કરે, પાઠ કલે સે દસમ સ્કંદ વિષય શુણવા યોગ્ય હવે. સેથી ભાગવતમરે નવટ સ્કંદ આગ કહગલા, તાપરે ભગવાન લીળા ભાગવતમરે જે દસટી વિષય રહી ત્યાં ઇ હોય આશ્રય તત્વ. દસમ સ્કંદરે આશ્રય તત્વ વર્ણના કરાઈ દ્વિતીય સ્કંદ દસમ અધ્યાય શ્લોક એક કહી અત્ર સ્વર્ગ વિસર્ગ સ્થાન પોષણ મુતયા મન્મતર ઈશાન કથા નિરોધ મુક્તિર આશ્રય. ભાગવતમરે સબુ જ્ઞાન રહી, એ હોય દસટી દસટી જ્ઞાન. કણ કણ ના સ્વર્ગ કેમિતિ સૃષ્ટિ હોઉચી, તેણુ સ્વર્ગ કહે ભગવાન કેવળ સૃષ્ટિ કરું, વિસર્ગ કહે બ્રહ્મા તક વિસ્તાર કરું. એ દ્વિતીય સ્કંદ તૃતીય સ્કંદ એવું ચતુર્થ સ્કંદરે વર્ણના કરાગલા સ્વર્ગ એવું વિસર્ગ. પ્રથમ સ્કંદરે ગોટે સાધારણ ભાવે કહગલા, તાપરે સ્વર્ગ વિસર્ગ સ્થાન સ્થાન કેઉંટ કણ અૈજ્ઞાનિક મને એ પર્યંત જાણીપાર ત્યાં ગવેષણા સ્ફુટનિક ઇત્યાદિ પઠાઉં સબુ ચાલી, કિંતુ સ્થાન વિષયરે એઠી બસિક આમે જાણીપાર ભાગવત પંચમ સ્કંદ પાઠ કલે. આમે શુણીલે પંચમ સ્કંદ છબીશટી અધ્યાય ભીતરે બહુત કથા સબુ સ્થાન કેઉંટ કણ રહી, ચૌદ ભુવન વિષય વર્ણના કરાગલા, અઠીશટી નર્ક વિષય વર્ણના કરાગલા, સબુ ગ્રહ તારા નક્ષત્ર સમસ્ત વિષય વર્ણના કરાગલા સ્થાન એવં પોષણ સાત દ્વીપ નવ વર્ષ સૌ વિષય વર્ણના કરી દીગલા. ષષ્ઠ સ્કંદ હોય પોષણ તત્વ, ભગવાન કેમિતિ ભક્ત પોષણ કરતી અજામેળ ઇત્યાદિ ઉપાખ્યાન માધ્યમરે ષષ્ઠ સ્કંદરે પોષણ તત્વ વર્ણના કરાગલા. આ સપ્તમ સ્કંદ હોય ઉત્તય કર્મ બાસના, એ પ્રહલાદ સાધુ કૃપારૂ શુભ બાસન જાત હોઈ હિરણ્યકશિપુ હિરણ્યાક્ષ સાધુ કૃપરૂ સાધુ કોપરુ અશુભ બાસન જાત હોઈ એ ઉત્તય. એ સપ્તમ સ્કંદર વર્ણના કરાગલા. અષ્ટમ સ્કંદરે મન્વંતર બ્રહ્માંકર ગોટે દિનરે ચૌદ જણ મનુ આસતી, ચૌદ જણ મન કરી કણ કણ સબુ લીળા હોય એસબુ કથા અષ્ટમ સ્કંદરે વર્ણના કરાગલા. નવમ સ્કંદ હોય મનુ ઈશાન કથા, ભગવાન એવું તાંકર ભક્તમાન કથા. પ્રસિદ્ધ દુઈટી વંશ આમે શુણીલે ભગવાન સૂર્યંકર રામ સૂર્યવંશ રામચંદ્ર ભગવાન એવું ચંદ્રવંશરે આસલે કૃષ્ણ આદિ કૃષ્ણ. એભળી ભાવે એ નવમ સ્કંદ પર્યંત આમે કથા સરલી હે ભગવાન અસીમ કૃપારુ, ભગવાન ચૈતન્ય કણ રામચંદ્ર મહાપ્રભુ અસીમ કૃપારુ આમે એઠી આરંભ કરીએ કથા. રાકેશ ચાહીલે શુણવા તેણુ આમે આરંભ કરીએ, કેતળે સંધ્યાબેળે કેતળે ઉપરવેળા એમતી હોઈકરી બર્તમાન ઉપરવેળા કથા ચાલી, દસમ સ્કંદ આસી પહોંચી ગલે. તેણુ ભગવાન અસીમ કૃપારુ બહુત બાધા વિઘ્ન સત્ય મધ્ય આમ કથા ચાલી બંધ હોઈ ના, એટલે બડ ભગવાન ગુરુદેવ કૃપા. ભગવાન મધ્ય શુણુ એ નુહ ખાલી આમે શુણુચે ભગવાન પથ્થર મૂર્તિ સે કિછી ઇએ કરુ ના, તા નુ ભગવાન શ્રવણ કરું, ભગવાન શ્રવણ ઈચ્છા હોવુ એટા સબુ હોઈપારા, નહેલે બહુત પ્રકાર બાધા વિઘ્ન થયા આમે બંધ કરી દેપારે. ભગવાન ચાહું કથા ચાલુ, ભગવાન કથા સે શુણુ. ભગવાન કહે હું કેઉંટી નથાય, નાહમ તિષ્ઠામ વૈકુંઠે યોગીના હૃદય ન ચ ମଦଭକ୍ତ ଯତ୍ର ଗାୟନ୍ତି ତତ୍ର ଚେଷ୍ଟାମି ନାରଦ, ମୁଁ କେଉଁଠି ବୈକୁଣ୍ଠରେ ନଥାଏ କି ଯୋଗୀମାନଙ୍କ ହୃଦୟରେ ନଥାଏ, ମୋର ଭକ୍ତ ଯେଉଁଠି ଗାୟନ କରନ୍ତି ମୋ କଥା ମୁଁ ସେଇଠି ରହିଥାଏ। ତେଣୁ ଏଠି ସ୍ୱୟଂ ମନ୍ଦିର ଭଗବାନ ରହିଛନ୍ତି, ଏଠି ଆମେ ଯେଉଁ କଥା କହୁଛେ ସେ ଶୁଣିପାରୁନାହାନ୍ତି ତା ନୁହଁ, ସେ ଶୁଣୁଛନ୍ତି, ଆମକୁ କୃପା କରୁଛନ୍ତି। ସେଥିପାଇଁ ଆମେ ଏସବୁ ଚାଲି ଚାଲି ଦଶମ ସ୍କନ୍ଧରେ ପହଞ୍ଚିଗଲେ। ଇଏ ମଧ୍ୟ ଭାଗବତଙ୍କୁ କୁହାଯାଏ ଭଗବାନଙ୍କର ଶ୍ରୀଅଙ୍ଗ, ଭଗବାନଙ୍କ ପ୍ରଥମ ସ୍କନ୍ଧ ଦ୍ୱିତୀୟ ସ୍କନ୍ଧ, ଏଇ ଦୁଇଟି ହେଉଛି ଭଗବାନଙ୍କର ଦୁଇଟି ପାଦପଦ୍ମ। ଆମେ ଭଗବାନଙ୍କ ପାଦପଦ୍ମରୁ କଥା ଆରମ୍ଭ କରିଥିଲେ। ତୃତୀୟ ସ୍କନ୍ଧ ଚତୁର୍ଥ ସ୍କନ୍ଧ ହେଉଛି ଭଗବାନଙ୍କ ଦୁଇଟି ଜଘନ ପ୍ରଦେଶ ବା ଜଙ୍ଘ। ପଞ୍ଚମ ସ୍କନ୍ଧ ହେଉଛି ଭଗବାନଙ୍କ ନାଭି। ଷଷ୍ଠ ସ୍କନ୍ଧ ଭଗବାନଙ୍କ ବକ୍ଷ ପ୍ରଦେଶ। ସପ୍ତମ ଏବଂ ଅଷ୍ଟମ ସ୍କନ୍ଧ ଦୁଇଟି ଭଗବାନଙ୍କ ଭୁଜ। ନବମ ସ୍କନ୍ଧ ହେଉଛି ଭଗବାନଙ୍କ ଗ୍ରୀବା ବା ବେକ। ଏହିଭଳି ଭାବେ ପ୍ରଥମ ସ୍କନ୍ଧ ଭଗବାନ ପାଦପଦ୍ମରେ ଆସିକରି ଆମେ ଭଗବାନ ବେକ ପର୍ଯ୍ୟନ୍ତ ଆସି ପହଞ୍ଚିଗଲେଣି, ଦର୍ଶନ କରୁଛେ, ଶ୍ରବଣ କରୁଛେ, ସରିଗଲେ କାଲି। ଭଗବାନଙ୍କ ମୁଖ ପଦ୍ମ, ଦଶମ ସ୍କନ୍ଧ ହେଉଛି ଭଗବାନଙ୍କ ମୁଖ ପଦ୍ମ। ଏହିଭଳି ଭାବରେ ଦଶମ ସ୍କନ୍ଧରେ ନବେଟି ଅଧ୍ୟାୟ ରହିଛନ୍ତି ଭଗବାନଙ୍କ କୃଷ୍ଣଙ୍କର ଲୀଳା। କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ଭାଗବତରେ ଛଅଟି ପ୍ରଶ୍ନ ରହିଛି, ଛଅଟି ପ୍ରଶ୍ନର ଉତ୍ତରରେ ସୁତ ଗୋସ୍ୱାମୀ କହିଛନ୍ତି, ଅବତାରମାନଙ୍କ ବିଷୟରେ କହିବା ପାଇଁ କହିଛନ୍ତି। ଷଷ୍ଠ ଛଅଟି ପ୍ରଶ୍ନରେ ଗୋଟିଏ ପ୍ରଶ୍ନ ଥିଲା ଅବତାର। ତେଣୁ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ 22 ଅବତାର ବିଷୟରେ ବର୍ଣ୍ଣନା କରାଗଲା, ଯେଉଁଥିରେ 19ତମ ଏବଂ 20ତମ ଅବତାର ରୂପରେ ଭଗବାନ ବଳରାମ ଏବଂ କୃଷ୍ଣଙ୍କୁ ବର୍ଣ୍ଣନା କରାଯାଇଛି, 18ତମ ହେଉଛନ୍ତି ଭଗବାନ ରାମ। ତେଣୁ ସେଠି ଯେତେବେଳେ ସୁତ ଗୋସ୍ୱାମୀ କହୁଥିଲେ ସେଠି 88,000 ଋଷି ଥିଲେ, ତାଙ୍କର ଲିଡ଼ର ଥିଲେ ସୌନବ ଋଷି। ତେଣୁ ସେଠି କାଳେ କାହା ଚିନ୍ତା କରିବେ କି କୃଷ୍ଣ ମଧ୍ୟ ଜଣେ ଅବତାର, ସେଥିପାଇଁ ସେ କହିଲେ ଏତେ ଚାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ଇଏ ହେଉଛନ୍ତି କିଏ ଭଗବାନଙ୍କର ଅଂଶ ବା ବିସ୍ତାର, କିଏ ହେଉଛି ଭଗବାନଙ୍କର କଳା ବା ବିସ୍ତାରର ବିସ୍ତାର, କିନ୍ତୁ କୃଷ୍ଣ ହେଉଛନ୍ତି ମୂଳ ଭଗବାନ, କୃଷ୍ଣସ୍ତୁ ଭଗବାନ ସ୍ୱୟଂ। ସେଇ ଭଗବାନ କୃଷ୍ଣଙ୍କ ବିଷୟରେ ବର୍ତ୍ତମାନ ଚାଲିବ 90 ଅଧ୍ୟାୟର କଥା, ଆମକୁ ମିନିମମ 3 ମାସ ଲାଗିବ, 90 ଅଧ୍ୟାୟ ମାନେ 3 ମାସ। ଜୁଲାଇ ମଝିରୁ ଆରମ୍ଭ ହେଲା, ଜୁଲାଇ ଅଗଷ୍ଟ ସେପ୍ଟେମ୍ବର ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ କଥା। ଯଦି ଚାଲିବ ନନ୍ଷ୍ଟପ୍ ଭାବରେ ଚାଲିବ କଥା ଚାଲିବ, ତେବେ 3 ମାସରେ ଭାଗବତ ଦଶମ ସ୍କନ୍ଧ ଶେଷ ହୋଇପାରିବ। 90 ଅଧ୍ୟାୟ ରହିଛନ୍ତି, ଅଧିକା ଦିନ ବି ଲାଗିପାରେ, କମ୍ ଦିନ ଲାଗିପାରେ, ଯାହା ବି ହେଉ ପାଖାପାଖି 3 ମାସ ଦରକାର ଦଶମ ସ୍କନ୍ଧ ଶୁଣିବା ପାଇଁ, ଗୋଟିଏ ଅଧ୍ୟାୟ ଗୋଟିଏ ଦିନ ଶ୍ରବଣ କରିବା ଯଦି। କିନ୍ତୁ ଏଇ ଯେଉଁ ଭଗବାନ ଦଶମ ସ୍କନ୍ଧ, ଇଏ ହେଉଛି ଭଗବାନଙ୍କର ଲୀଳା। 3 ପ୍ରକାର ଲୀଳା ରହିଛି ଭଗବାନଙ୍କର, ଗୋଟିଏ ହେଉଛି ମଥୁରା ଲୀଳା, ଗୋଟିଏ ହେଉଛି ବୃନ୍ଦାବନ ଲୀଳା, ଗୋଟିଏ ହେଉଛି ଦ୍ୱାରକା ଲୀଳା। ଭଗବାନଙ୍କୁ କୁହାଯାଏ ଭଗବାନ ହେଉଛନ୍ତି ଦ୍ୱାରକାରେ ପୂର୍ଣ୍ଣ, ମଥୁରାରେ ପୂର୍ଣ୍ଣତର, ଏବଂ ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ। ଭଗବାନ ପୂର୍ଣ୍ଣତମ ଲୀଳାରୁ ଆମେ ଆରମ୍ଭ କରିବା, ପୂର୍ଣ୍ଣତମ, ତା'ପରେ ପୂର୍ଣ୍ଣତର, ତା'ପରେ ପୂର୍ଣ୍ଣ ଲୀଳାକୁ ଯିବା, ଦ୍ୱାରକା ଲୀଳା। ଏବଂ ସକାଳେ ଆମେ ଚାଲୁଛନ୍ତି ଦ୍ୱାରକା ଲୀଳା, ଦ୍ୱାରକା ଲୀଳା ହେଇନି କିନ୍ତୁ ମଥୁରା ଲୀଳା ଚାଲି, ପୂର୍ଣ୍ଣତର ଲୀଳା ଚାଲିଛି, ତା'ପରେ ଦ୍ୱାରକା ଲୀଳା ଆରମ୍ଭ, ଦଶମ ସ୍କନ୍ଧ 52 ଅଧ୍ୟାୟରୁ ଆରମ୍ଭ ହେବ। ତେଣୁ ଇଏ ଯେଉଁ ରହିଛି 90 ଅଧ୍ୟାୟରେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରାଯାଇଛି। ଏ ଭାଗ ପ୍ରଭୁପାଦ ମହାରାଜ କହିଛନ୍ତି, ମୁଁ ଯେତେବେଳେ ଭାଗବତ ପଢ଼ିବା ଆରମ୍ଭ କରିଥିଲି ସେଥିରେ ଲେଖା ହେଇଥିଲା, ପ୍ରଭୁପାଦ ଲେଖିଥିଲେ, ଯେଉଁମାନେ ଭାଗବତ ପାଠ କରିବେ ଅନ୍ତିମରେ ଭଗବାନ ଦର୍ଶନ କରିବେ। ତେଣୁ ମୁଁ ଚିନ୍ତା କରୁଥିଲି ମୁଁ କ'ଣ ଭଗବାନ ଦର୍ଶନ କରିପାରିବି, କିନ୍ତୁ ଏ ଭଗବାନଙ୍କର ଏଇ ଦର୍ଶନ ହେଉଛି, ଶ୍ରବଣ ମାଧ୍ୟମରେ ଭଗବାନ ଦର୍ଶନ ହେଉଛି, ଏତେ ରୂପ ରହିଛି, କେତେ କ'ଣ ରହିଛି, ସୁନ୍ଦର ଭାବରେ ଭଗବାନଙ୍କ କୃପାରୁ ଆମେ ଆଜି ଦଶମ ସ୍କନ୍ଧ ଏଇ ଦ୍ୱାଦଶ ତିଥିରେ ଭଗବାନଙ୍କ ଲୀଳା ଆରମ୍ଭ ହେଲା ପ୍ରଥମ ଅଧ୍ୟାୟରୁ। ତେଣୁ ଏଠି କୁହାଯାଉଛି ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ପ୍ରଥମ ଶ୍ଳୋକରେ କହୁଛନ୍ତି ପରୀକ୍ଷିତ ମହାରାଜ, ଆମେ ସବୁ ଶୁଣିଥିଲେ ଗତକାଲି ନବମ ସ୍କନ୍ଧରେ ଅଳ୍ପ 2-4 ଶ୍ଳୋକରେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରିଦେଲେ ସୁଖଦେବ ଗୋସ୍ୱାମୀ, କାହିଁକି ନା ପରୀକ୍ଷିତ ମହାରାଜ ନନ୍ଷ୍ଟପ୍ ଶ୍ରବଣ କରୁଛନ୍ତି, 7 ଦିନ 7 ରାତି ଏଇ ମନସ୍ଥ କରିଛନ୍ତି, ସଂକଳ୍ପ କରିଛନ୍ତି 7 ଦିନ 7 ରାତି ଶ୍ରବଣ କରିବେ, କୌଣସି ଖାଦ୍ୟ ଗ୍ରହଣ କରୁନାହାନ୍ତି, କୌଣସି ପାନୀୟ ଗ୍ରହଣ କରୁନାହାନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ମଧ୍ୟ ସେହିଭଳି ଭାବରେ କଥା କହୁଛନ୍ତି, 4-5 ଦିନରୁ ଉର୍ଦ୍ଧ ହୋଇଗଲାଣି, ନନ୍ଷ୍ଟପ୍ କଥା ଚାଲିଛି, ନୁହଁ ଟିକେ ରେଷ୍ଟ ନେଇଯିବା, ଟିକେ ଇଏ ହେବା, ବିଶ୍ରାମ ନେବା, ନା କିଛି ନାହିଁ, ଖାଲି କଥା, କଥା 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 ଚାଲିଛି ନନ୍ଷ୍ଟପ୍, ଆମେ ଚିନ୍ତା କରିପାରିବା ନାହିଁ। ସିଏ ଯେମିତି କହିବା ପାଇଁ ନନ୍ଷ୍ଟପ୍ ଚାଲିଛି, ସିଏ ଶୁଣିବା ପାଇଁ ମଧ୍ୟ ନନ୍ଷ୍ଟପ୍ ଶୁଣୁଛନ୍ତି। ଏବଂ ସେଠି ସୁଖଦେବ ଗୋସ୍ୱାମୀଙ୍କ ପାଖରେ 60,000 ମୁନି ଋଷି ରହିଛନ୍ତି, ସେମାନେ ମଧ୍ୟ ନନ୍ଷ୍ଟପ୍ ଶୁଣୁଛନ୍ତି। ତାଙ୍କ ଭିତରେ ସୁଖଦେବ ଗୋସ୍ୱାମୀଙ୍କ ପିତା ମଧ୍ୟ ରହିଛନ୍ତି ବ୍ୟାସଦେବ, ବ୍ୟାସଦେବଙ୍କର ଗୁରୁ ମଧ୍ୟ ରହିଛନ୍ତି ନାରଦ ମୁନି। ଏହିଭଳି ଭାବରେ ଅନେକ ଋଷିମାନେ ସବୁ ରହିଛନ୍ତି, ଶ୍ରବଣ କରୁଛନ୍ତି। କେତେ ଗଙ୍ଗା ନଦୀ ତଟରେ ଶ୍ରବଣ କରୁଥିଲେ, ଆଜିକୁ 5,500 ବର୍ଷ ତଳର ଘଟଣା। ଭଗବାନ ଚାଲିଯିବାର 30 ବର୍ଷ ପରେ ଏହି ଘଟଣା କଥା ଆରମ୍ଭ ହୋଇଛି। ଗଙ୍ଗା ନଦୀ ତଟରେ ପରୀକ୍ଷିତ ମହାରାଜ ଯେତେବେଳେ ସାପଗ୍ରସ୍ତ ହୋଇଗଲେ, ସେହି ସମୟରେ ଆସି ସେଠି ବସିଲେ ଏବଂ ସବୁ ମୁନି ଋଷିମାନେ ଆସି ପହଞ୍ଚିଲେ। ତାପରେ କଥା ଆରମ୍ଭ ହେଲା, ଗଙ୍ଗା ନଦୀ ତଟରେ ଆମ ଗୁରୁଦେବ କୃପାରୁ ଆମେମାନେ ମହାନଦୀ ତଟରେ ସବୁ କରୁଛେ କଥା। ଗଙ୍ଗା ନଦୀ, ଗଙ୍ଗା ଭଗବାନ ପାଦପଦ୍ମଙ୍କୁ ଧୌତ କରି ଆସୁଛନ୍ତି। ମହାନଦୀ ମଧ୍ୟ ଭାଗବତଙ୍କ ବର୍ଣ୍ଣନା କରାଯାଇଛି, ମହାନଦୀ ମଧ୍ୟ ବହୁତ ପବିତ୍ର ନଦୀ। କେବଳ ମହାନଦୀର ଜଳ ପାନ କଲେ ଆମେ ଏକାଦଶୀ ସ୍କନ୍ଧରେ ଶୁଣିବା, ମହାନଦୀର ଜଳ ପାନ କଲେ ଜଣେ ଭକ୍ତ ହୋଇଯିବ, ଏକାଦଶୀ ସ୍କନ୍ଧରେ ସେ କଥା ଆସିବ, ନଦୀମାନଙ୍କ କଥା ଆସିବ, ସେଥିରେ ମହାନଦୀ କଥା ରହିଛନ୍ତି। ସେଥିପାଇଁ ଆମେ ସକାଳେ ଯେତେବେଳେ ଗଙ୍ଗା ଦେବୀ କି ଜୟ, ଗଙ୍ଗା ମୟା କି ଜୟ ସବୁ କହୁଛୁ, ସେ ମହାନଦୀକୁ ମଧ୍ୟ ଜୟ କରୁଛୁ, କାରଣ ମହାନଦୀ ନିକଟରେ ଆମେ ରହିଛେ। ଇଏ ଗୁରୁଦେବ କୃପା, ମହାନଦୀର ଯେଉଁ ରହିଛି ମହାନ ଯେଉଁ ମହାତ୍ମ୍ୟ ରହିଛି ଆମେ ଜାଣିନାହିଁ, ଭାଗବତ ପଢ଼ିଲେ ଜାଣିବା, ଶୁଣିଲେ ଜାଣିବା। ଆମକୁ କୃପା କରି ମହାନଦୀ ତଟରେ ବାସ ଆମେ ମିଳିଛେ, ରହିଛେ ମହାନଦୀ। ଏ ଜଳ ପାନ କରି ଜଣେ ଭଗବାନ ଭକ୍ତ ହୋଇଯିବ, ଏକାଦଶ ସ୍କନ୍ଧରେ ଆସିବ। ନବଯୋଗେନ୍ଦ୍ର କହୁଛନ୍ତି କଥା, ସାଧାରଣ ବ୍ୟକ୍ତି କହୁନାହାନ୍ତି। ତେଣୁ ଏହିଭଳି ଭାବରେ ଆମେ ମଧ୍ୟ ଭଗବାନ କଥା ଆରମ୍ଭ କରିଛେ, ଏଇ ମହାନଦୀ ତଟରେ କଥା ଚାଲିଛନ୍ତି। ଏଠି ମଧ୍ୟ ବେଶୀ ମୁନି ଋଷି ନା, ଯାହା ବି ହେଉ ଯେତିକି ରହିଛନ୍ତି କଥା ଆମେ ଶୁଣିବା। ତେଣୁ 3-4 ଶ୍ଳୋକରେ ଭଗବାନଙ୍କ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରିଦେଲେ, ଯେତେବେଳେ କରିଦେଲେ କାହିଁକି ଉଦ୍ଦେଶ୍ୟ ଥିଲା, ସୁଖଦେବ ଗୋସ୍ୱାମୀ ଚିନ୍ତା କରୁଛନ୍ତି ପରୀକ୍ଷିତ ଟିକେ ବିଶ୍ରାମ ନିଅନ୍ତୁ, ଟିକେ କିଛି ଜଳ ଗ୍ରହଣ କରନ୍ତୁ, ନହେଲେ ଟିକେ ରେଷ୍ଟ ନିଅନ୍ତୁ, ତାପରେ କଥା କହିବା। ସେଥିପାଇଁ କି 10ମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଶ୍ରୀ ରାଜା କହିଲେ, ପରୀକ୍ଷିତ ମହାରାଜ କହିଲେ, କହିଲେ କଥିତୋ ବଂଶ ବିସ୍ତାରୋ ଭବତାଶ୍ରମ ସୂର୍ଯ୍ୟ ହୋ ରାଜ୍ଞାଂଚ ଭୟା ବଂଶାଣ ଚରିତଂ ପରମାଦ୍ଭୁତଂ। ଭଗବାନଙ୍କର କଥା 9ମ ସ୍କନ୍ଧର ଯେତେବେଳେ କଥା ଆସିଲା, ସେତେବେଳେ ପ୍ରଥମେ ସୂର୍ଯ୍ୟବଂଶ କହିଲେ, ତାପରେ ସୋମବଂଶ ବିଷୟରେ କହିଲେ। ସୋମବଂଶରେ ଭଗବାନ ଆସୁଛନ୍ତି, ଚନ୍ଦ୍ର କୃଷ୍ଣଚନ୍ଦ୍ର ଆସୁଛନ୍ତି। କିନ୍ତୁ ଇଏ ଯେଉଁ କହିଲେ, ସେ କହିଲେ ଭବତା କଥିତ ବଂଶ ବିସ୍ତାର, ଆପଣ ସବୁ ବଂଶ ବିସ୍ତାର କହିଲେ, ସୋମ ସୂର୍ଯ୍ୟ ପ୍ରଥମେ ସୋମ କଥା କହିଲେ, କାହିଁକି ସୋମ କଥା କହିଲେ, ପ୍ରଥମେ ତ ସୂର୍ଯ୍ୟବଂଶ କଥା କୁହାଯାଇଥିଲା, କାହିଁକି ସୋମ ବିଷୟରେ କହିଲେ? କାରଣ ହେଉଛି ସୋମଙ୍କର ଯେଉଁ ଅନ୍ତିମରେ କହିଲେ ଭଗବାନ ଚନ୍ଦ୍ରଙ୍କ ବିଷୟରେ କହିଲେ, ମନରେ ରହିଯାଇଛି ସେ କଥା। ଭଗବାନ ଲୀଳା ଶୁଣିବା ପାଇଁ ଅଧୈର୍ଯ୍ୟ ହୋଇଯାଉଛନ୍ତି, କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି, କୌଣସି ପାନୀୟ ଗ୍ରହଣ କରିନାହାନ୍ତି, କୌଣସି ବିଶ୍ରାମ ନେଇନାହାନ୍ତି, କିନ୍ତୁ ଭଗବାନ କଥା ଶୁଣିବା ପାଇଁ ଆଗ୍ରହ ରହିଛି। ଅମୃତ ଭଗବାନ କଥା ଅମୃତ କହିବେ ଏଠି, କହିଲେ ପ୍ରଭୁ ରାଜ୍ଞାଂଚ ଭୟ ବଂଶାନାଂ ଚରିତଂ ପରମ ଅଦ୍ଭୁତମ୍। ଭଗବାନଙ୍କ ଲୀଳା ସବୁ ଅଦ୍ଭୁତ ଲୀଳା, ତେଣୁ ସେ କହିଲେ, ଯଦସ୍ୟ ଧର୍ମଶୀଳସ୍ୟ ନିତରାଂ ମୁନିସତ୍ତମ ତତ୍ର ଅଂଶେନାବତୀର୍ଣ୍ଣ ସ ବିଷ୍ଣୁ ବୀର୍ଯ୍ୟାଣି ସଂସନ। ଯଦୁକୂଳରେ ଆମେ କହିଥିଲେ ଯଯାତି ମହାରାଜଙ୍କର 5 ପୁଅ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଯଦୁ, ଯଦୁବଂଶରେ ଆସିଲେ ଭଗବାନ କୃଷ୍ଣ ଆସିଲେ ଯଦୁବଂଶରେ, ଯଦୁବଂଶରେ ଏସବୁ ରହିଛନ୍ତି ସୁରସେନ, ବସୁଦେବ, ନନ୍ଦ ମହାରାଜ ମଧ୍ୟ। ଏଇଭଳି ଭାବରେ କୃଷ୍ଣ ଆସିଲେ, ଏସବୁ କଥା ଏସବୁ ବର୍ଣ୍ଣନା କରାଗଲା, ସଂକ୍ଷେପରେ କୁହାଗଲା ସବୁ। ତେଣୁ ସେହି ଯଦୁଶ୍ୟ ଧର୍ମଶୀଳସ୍ୟ, ଯଦୁ ଧର୍ମଶୀଳ କ'ଣ କାହିଁ କୁହାଗଲା ନା, ଯଦୁ ତାଙ୍କର ପିତା ଯେତେବେଳେ କହିଲେ ଯଯାତି ମହାରାଜ ପୁତ୍ର ମୋର ଯେଉଁ ବାର୍ଦ୍ଧକ୍ୟ ହୋଇଯାଇଛି ଏଇଟା ତୁ ନେଇକରି ତୋର ଯୌବନକୁ ଯେ, ସେ ମନା କରିଦେଇଥିଲେ, ସେଥିପାଇଁ ସେ ଧର୍ମଶୀଳ ହୋଇଗଲେ। ଭଗବାନ ତାଙ୍କ ଉପରେ ବହୁତ ଖୁସି ହୋଇଗଲେ, କାହିଁକିନା ସେ ତାଙ୍କ ପିତାଙ୍କର କଥାକୁ ଗ୍ରହଣ କଲେ ନାହିଁ। ସାଧାରଣ ଭାବରେ ଲୋକମାନେ ବୁଝିପାରିବେ ନାହିଁ ଏଇଟା, କିନ୍ତୁ ଏଇଠି କୁହାଯାଉ ଯଦୋଶ ଧର୍ମଶୀଳସ୍ୟ, ତାଙ୍କ ପିତାଙ୍କ କଥାକୁ ମନ ଗ୍ରହଣ ନ କଲେ ମଧ୍ୟ ସେ ଅଧର୍ମଶୀଳ ନୁହନ୍ତି, ସେ ହେଉଛନ୍ତି ଧର୍ମଶୀଳ। କାହିଁକି ନା ଭଗବାନ ପାଇଁ ସେ ତ୍ୟାଗ କରିଦେଲେ, ଗୁରୁଙ୍କର ପିତାଙ୍କୁ ମଧ୍ୟ ତ୍ୟାଗ କରିଦେଲେ, ଗୁରୁଙ୍କ ପାଇଁ ଭଗବାନ ପାଇଁ ସବୁକିଛି ତ୍ୟାଗ କରାଯିବ, ସର୍ବଧର୍ମାନ୍ ପରିତ୍ୟଜ୍ୟ। ତେଣୁ ଭଗବାନ ତାଙ୍କ ଉପରେ ବହୁତ ପ୍ରୀତ ହୋଇଗଲେ। ସେଥିପାଇଁ ଭଗବାନ ଯଦୁବଂଶରେ ଆସିଲେ। ଆଉ ସବୁଠୁ କନିଷ୍ଠ ପୁତ୍ର ହେଉଛନ୍ତି ପୁରୁ, ଯିଏକି ପିତାଙ୍କର ଯୌବନକୁ ପିତାଙ୍କୁ ଯୌବନ ଦେଲେ ଏବଂ ତାଙ୍କର ବାର୍ଦ୍ଧକ୍ୟକୁ ଗ୍ରହଣ କଲେ। ତେଣୁ ଯଯାତି ମହାରାଜଙ୍କ ପରେ ପୁରୁ ହେଲେ, ରାଜା ହେଲେ। ପୁରୁ ବଂଶରେ ଆସୁଛନ୍ତି କୌରବମାନେ ଏବଂ ପାଣ୍ଡବମାନେ। ତେଣୁ ଯୁଧିଷ୍ଠିର ମହାରାଜ ରାଜା ହେଲେ, ଇଏ ସମଗ୍ର ପୃଥିବୀର ସମ୍ରାଟ ହେଲେ। ଯୁଧିଷ୍ଠିର ମହାରାଜ ସମଗ୍ର ପୃଥିବୀର ସମ୍ରାଟ। ତେଣୁ ପ୍ରଭୁ ଯଦୁଶ ଧର୍ମଶୀଳସ ନିତରାଙ୍ଗୁନି ସତ୍ତମ ତତ୍ରାଙ୍ଗ ସେନାବତୀର୍ଣ୍ଣ ବିଷ୍ଣୁ ବିର୍ଯ୍ୟାଣ ଚଂସନ। ବହୁ ଇ ଯେଉଁ ଭଗବାନ ଯେଉଁ ଆସିଲେ ଯଦୁକୂଳରେ ବିଷ୍ଣୁ ଭଗବାନ, ତାଙ୍କର ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ଗୋଟେ ଦୁଇଟା ଶ୍ଳୋକରେ କ'ଣ କହିଲେ? ଆମର ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ବୃନ୍ଦା ଭୁବନେଶ୍ୱରକୁ 1977 January 15-16 ଯାଇ ପହଞ୍ଚିଥିଲେ। February 2 ପର୍ଯ୍ୟନ୍ତ ରହିଥିଲେ। February 2, 1977 ସେଠି ଫାଉଣ୍ଡେସନ୍ ଦେଇଥିଲେ, କୃଷ୍ଣ ବଳରାମ ମନ୍ଦିର ଫାଉଣ୍ଡେସନ୍ ଦେଇଥିଲେ। ଏବଂ ସେଇଥିରେ ସେଇଠି ମଧ୍ୟ ସେ ନବମ ସ୍କନ୍ଦର ଭାଷ୍ୟ ଶେଷ କରିଛନ୍ତି। ସେଇଠି ଲେଖିଥିଲେ ସେ ଏଇଟା ଭାଷ୍ୟଟା ଏଇଠି ଭୁବନେଶ୍ୱର ଶେଷ ହେଲା। ଏବଂ ସେଇଠି ସେ ଦଶମ ସ୍କନ୍ଦର ପ୍ରଥମ ଅଧ୍ୟାୟର କଥା ଆରମ୍ଭ କରିଥିଲେ, ଭାଷ୍ୟ ଦେବା ଆରମ୍ଭ କରିଥିଲେ। ତାଙ୍କୁ ଶିବଜୀ ସେଇଠି କହିଥିଲେ ତୁମେ ଦଶମ ସ୍କନ୍ଦର କଥା ଆରମ୍ଭ କର ଭାଷ୍ୟ, ଏସବୁ କଥା ରହିଛି। ତେଣୁ ଏଠି କୁହାଯାଉଛି ଯେ ଭଗବାନ ଯେଉଁ କହିଲେ, ଯେଉଁ ଲୀଳା ସବୁ କହିଲେ, ଅବତୀର୍ଯ୍ୟ ଯଦୁର୍ବଂଶେ ଭଗବାନ ଭୂତ ଭାବନ କୃତବାନ ଜାନି ବିଶ୍ୱାତ୍ମା ତାନି ନୁ ବଦ ବିସ୍ତରାତ୍। ଏ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରୁଛନ୍ତି। 2-4 ଶ୍ଳୋକରେ କ'ଣ ବର୍ଣ୍ଣନା କଲେ ପ୍ରଭୁ? ଅବତୀର୍ଯ୍ୟ ଯଦୁର୍ବଂଶେ ଭଗବାନ ଭୂତ ଭାବନ, ଭଗବାନ ସ୍ୱୟଂ ସେ ଯଦୁବଂଶରେ ଆସିଲେ, ଯଦୁବଂଶକୁ ଧନ୍ୟ କଲେ। କୃତବାନ ଜାନି ବିଶ୍ୱାତ୍ମା, ହେ ପ୍ରଭୁ ହେଉଛନ୍ତି ବିଶ୍ୱର ଆତ୍ମା, ସେ ଯେଉଁ କାର୍ଯ୍ୟ ସବୁ କଲେ ତା ନିନ ବଦ ବିସ୍ତାରାତ୍, ଏଇଟାକୁ ମୋତେ ବିସ୍ତାର ଭାବେ ବର୍ଣ୍ଣନା କରନ୍ତୁ। ଆଉ 2-4 ଶ୍ଳୋକରେ କହିଲେ ହବ? ତେଣୁ କହୁଛନ୍ତି ନିବ୍ରିତର୍ଷେ ଉପଗୀୟମାନା ଭବୋ ସଦା ଶ୍ରୋତ୍ର ମନୋ ବିରାମା କହ ଉତ୍ତମ ଶ୍ଳୋକ ଗୁଣାନୁବାଦାତ୍ ପୁମାନ ବିରଜେତ ବିନା ପଶୁଘ୍ନାତ୍। ଭଗବାନଙ୍କର ଲୀଳା କେଉଁମାନେ ଶୁଣିବେ ନାହିଁ? ପଶୁ ହତ୍ୟାକାରୀମାନେ ଯେଉଁମାନେ ଇଏ କହୁଛନ୍ତି, ଭଗବାନଙ୍କର ଯେଉଁ ଲୀଳା ରହିଛି, ଭଗବାନ ଗୁଣ ଯେଉଁ ଗାନ ହେଉଛି, ନିବୃତ୍ତ ସେଇ ଯେଉଁମାନେ ଭୌତିକ ସ୍ତରରୁ ଉର୍ଦ୍ଧ୍ୱକୁ ଗଲେଣି, ଭୌତିକ ଆସକ୍ତିରୁ ଉର୍ଦ୍ଧ୍ୱକୁ ଗଲେଣି, ତୃଷ୍ଣାରୁ ମୁକ୍ତ ହେଲେଣି, ନିବୃତ୍ତ ସେଇ ସେମାନେ ଭଗବାନଙ୍କର ଗୁଣଗାନ କରିବେ ଉପଗୀୟମାନାତ୍। ଏବଂ ଭବୌଷଧା ଶ୍ରୋତ ମନ ବିରାମାତ୍, କିନ୍ତୁ ଯେଉଁମାନଙ୍କର ରୋଗ ଦୂର ହୋଇନାହିଁ, ଭବ ରୋଗରେ ରହିଛନ୍ତି, ବହୁତ ପ୍ରକାର ଅସୁବିଧା ତାଙ୍କର ସବୁ ରହିଛି, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି ସବୁ ରହିଛି, କିନ୍ତୁ ସେମାନେ ଯଦି ଶୁଣିବେ ତାଙ୍କ ପାଇଁ ଔଷଧ, ଏଇଟା ଔଷଧ ଭବର, ଭବରୋଗର ଔଷଧ ଇଏ ଇଏ ଆପଣମାନେ ଯେଉଁ ଶୁଣୁଛନ୍ତି ଭବରୋଗର ଔଷଧ, ଆପଣମାନଙ୍କ ହୃଦୟରେ ଯେଉଁ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ସବୁ ରହିଛି, ଏସବୁ ଦୂର ହେବ। ଭବ ସଦା ଶ୍ରୋତ୍ର ମନ ବିରମା, ଏବଂ ଖାଲି ଶୁଣିଲେ କେବଳ ଭବ ଔଷଧ କଡ଼ୁ ବା କଟା ବହୁତ କଡ଼ା ନା, ତା ନୁହଁ, ଇଏ ହେଉଛି ଆରାମ ଦେବ, ବହୁତ ଆନନ୍ଦ ପ୍ରଦାନ କରିବ, ଶ୍ରୋତ ମନ ବିରାମାତ୍, କର୍ଣ୍ଣକୁ ଆନନ୍ଦ ପ୍ରଦାନ କରିବ, ମନକୁ ମଧ୍ୟ ଆନନ୍ଦ ପ୍ରଦାନ କରିବ। ଭଗବାନଙ୍କ ଲୀଳା, ମନୋହର ଲୀଳା, ସେ ଲୀଳାକୁ ଶୁଣିଲେ ଆହୁରି ଶୁଣିବା ପାଇଁ ଇଚ୍ଛା ହେବ, ଆହୁରି ଶୁଣିବା ପାଇଁ ଇଚ୍ଛା ହେବ। ଏଭଳି ଲୀଳା ରହିଛି ଭଗବାନ, ମନୋହର ଲୀଳା, ଶ୍ରୋତ ମନ ବିରାମାତ୍। କହ ଉତ୍ତମ ଶ୍ଳୋକ ଗୁଣାନୁବାଦାତ୍, ସେ ଉତ୍ତମ ଶ୍ଳୋକଙ୍କର ଗୁଣକୁ ଅନୁବାଦ କରିବା ପାଇଁ ବା କୀର୍ତ୍ତନ କରିବା ପାଇଁ ବା ଗୁଣାନୁବାଦ, ପୁମାନ ବିରଜିତ, କିଏ ସେଠୁ ନିବୃତ୍ତ ହେବ? ପୁମାନ ବିରଜିତ ବିନା ପଶୁଘ୍ନାତ୍, ଯେଉଁମାନେ ପଶୁ ହତ୍ୟାକାରୀ ବା ନିଜେ ନିଜର ଯେଉଁମାନେ ହତ୍ୟାକାରୀ ସେମାନେ ହିଁ ଏଥିରୁ ବିରତ ହେବେ। ତେଣୁ ଆମର କେତେ ବଡ଼ ଭାଗ୍ୟ, ଆମେ ଭଗବାନ କଥା ଶୁଣିବା ପାଇଁ ସୁଯୋଗ ମିଳିଲା। ସୁଯୋଗ କେଉଁଠି ମିଳୁଛି, କେଉଁଠି କେତେବେଳେ ମିଳୁଛି, କେଉଁଠି? କାଲି ତ ଟେଲିଭିଜନ ଚାଲିଛି। ଯାହା ବି ହଉ, ଇଏ ଗୋଟେ ବଡ଼ ଭାଗ୍ୟ। ତେଣୁ ସେ କହୁଛନ୍ତି ପ୍ରଭୁ, ପିତା ମହାମେ ସମରେ ମରଞ୍ଜୟୀ ଦେବ ବ୍ରତା ଜାତିରଥେ ସ୍ତ୍ରୀ ମିଙ୍ଗଳେ दुराच्यंकौरव सैन सागरम कृत्वा तरणवत् पदंगत प्रवाह। भगवान थिलागड़े ये जन्म नहीं थिले, परीक्षित महाराज 35 वर्ष काल भगवान थिला समय से थिले। भगवान लीला श्रवण करते आम कहते आगुरु वर्णना करता, तेणु वर्तमान से मन पकाउं भगवान लीला को स्मरण करसं पितामह मे पितामह किए परीक्षित महाराज किए कहीपर पितामह किए पितामह किए परीक्षित महाराज परीक्षित महाराज पिता किए अर्जुन अच्छा पितामह पितामह मे समरे अमरन जयी समर जो मन पकाउं महाभारत कथा महाभारत रे अमरंजयी देवव्रत इत्यादि इमाने मृत्यु हे ना मरुक मृत्यु को जय करते पिता सांतनु तुम इच्छा मृत्यु बर देते कि देवव्रताध्या यही भाव बहुत रही प्रसिद्ध सैन्य आम सका कहते जो देखले जो दुर्योधन गुरु पाखक जा पांडव द्रोण पाक जाता कहते आमर विशिष्ट सैन्य मान अच्छा अस्माकं तु विशिष्ट आजे तान निबोध द्विजतम नायका मम सैन्य संज्ञातान तान प्रभिमिते आमर सैन्य मान रोशन बहुत प्रसिद्ध सैन्य किए किए ना भगवान द्रोणाचार्य द्रोणाचार्य हाथ में अस्त्र थिया पर्यंत केही तंग हत्या करि परिबे नाही। युधिष्ठिर महाराज को कहवाक पड़ा अश्वत्थामा हत नरेवा कुंजरे कथा रही दुष्टधर्म तक हत्या कले ये भगवान भीष्म न चाहिए से मृत्युवरण करेंगे ना भीष्मदेव कहे अर्जुन को यह भाव में मृत्युवरण करी मोर सामने जदि किए स्त्रीलोक ठिया हे मुझे मृत्युवरण करी से स्त्रीलोक हूँ अंबा शिखंडी रूप से आसते इमान को कहीं जय कर पार ना कि भगवान के इच्छा सब है अमर मनजयी देवव्रतादि अतिरथी से आहरी सब रथर विभिन्न प्रकार स्तर रही रथी महारथी अतिरथी हजार हजार सैन्य मान सहित जन युद्ध करें सब रही भगवान भीष्मस्य कर्णस्य कर्ण मत से भाव थे अतिरथी भगवान भीष्मस्य कर्णस्य भगवान भीष्मस्य कर्णस्य अश्वत्थामा विकर्णस्य सोमदति तथी वच नायका मम सैन्य संख्या भगवान विष्णुस कर्णस कृपस् समिति ये कहले ना अमरंजयी कृप कृपाचार्य मत थे महाभारत समस्त मृत्युवरण करते कि कौरव पक्ष तीन जन रही किए किए अश्वत्थ ये तीन जन थे ये कथ कृपाचार्य कृतवर्मा कथ कहुए ना भगवान विष्णुस कर्णस कृपस्य समिति जय एवं अश्वत्थामा विकर्णस्य जन विकर्ण एवं सोमदत्ती बालिकंकर पुत्र पुत्र सोमदत्ती सोमदत्तंकर पुत्र बालिक से अक्रूर जाइए बालिक ये सब थे बहुत बहुत योद्धा थे दुरात्या अतिरथी तिमिंगिले अतिरथी जणे 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 योद्धा हजार हजार सैन्य मान सहित युद्ध करें तिमि गिड़े तिमि को जी गिड़ी दिए तिमि के विराट बड़ जल जीव ताकू से गिड़ी दब सी के बड़ नई थोड़े यम सब तिमिंगिड़ सहित तुलना करमिंगिड़े दूरत्या कौरव सैन्य सागर कौरव सैन्य एगार अक्षणी थे अधिका एम सात अक्षणी थे चार अक्षणी अधिका थे ताकु कई सागर भली थिला से कहीं पार करि पारिबे नाही किंतु कृत्वा तरण वत्स पदंगत प्रवाह मोर पितामह से भगवान पाद पद्मर आश्रय नहींक्री ये सागर को पार हो गले कि भाव ना वत्स वत्स पद कहले गोटे वर्षा दिन जो बाछुरी जो चलो से तार खुर जो गाड़ हे से पानी को पार हवा जो भाव में बहुत सहज से भाव पार हो गले से माने सब स्मरण करेणु तक प्रार्थना करेंगे कहले नैषात दुस्साक्षी मांग त्यक्तो दम विबाधते पीबंतम तन मुखाबुज च्यूतम हरिकथामृतम सुखदेव गोस्वामी कहून कहीं ना से भावुले परीक्षित महाराज टे विश्राम नि କିଛି ଖାଦ୍ୟ ଗ୍ରହଣ କରନ୍ତୁ, କିଛି ପାନୀୟ ଗ୍ରହଣ କରନ୍ତୁ, କିନ୍ତୁ ସେ କହୁଛନ୍ତି, ପରୀକ୍ଷିତ କହୁଛନ୍ତି, ନୈଶା ଅତି ଦୁଃସହ କ୍ୟୁନ୍ ମାନ୍, ଏ ଯେଉଁ କ୍ଷୁଧାଟା ବହୁତ ଦୁଃସହ, ତାକି ସହ୍ୟ କରିପାରିବେ ନାହିଁ, କିନ୍ତୁ ଯକ୍ତୋ ଦମପିନ ବାଧତେ, ମୁଁ କୌଣସି ଜଳପାନ ନକଲେ ମଧ୍ୟ ମୋତେ କିଛି ବାଧା ଦେଉନାହିଁ, ଯକ୍ତୋ ଦମପିନ ବାଧତେ, କେମିତି ନା ପିବନ୍ତମ୍ ତ୍ୱନ୍ ମୁଖାମ୍ବୁଜମ୍, ଆପଣଙ୍କର ମୁଖ ପଦ୍ମରୁ ଚିହୁତମ୍ ହରି କଥାମୃତ, ଭଗବାନ କଥାମୃତମ୍ ଶୁଣୁଛୁ, ଆପଣଙ୍କର ପଦାମ୍ବୁଜ ସରି ଆପଣ ମୁଖାମ୍ବୁଜ ମୁଖ ପଦ୍ମରୁ ଏହି ଭଗବାନ କଥା ରୂପକ ଅମୃତ ଆସୁଛି, ଆମେ ସେଇଟା ପାନ କରୁଛୁ, ଆଉ କୌଣସି ଶୋକ ହେଉନାହିଁ, ଭୋକ ହେଉନାହିଁ କି ଶୋଷ ହେଉନାହିଁ, ଇବନ୍ତମ୍ ତ୍ୱନ୍ ମୁଖାମ୍ବୁଜମ୍, ଏହିଭଳି ଭାବରେ ବହୁତ କଥା ଅଛି, ଆମେ ସଂକ୍ଷେପରେ କହୁଛେ। ତେଣୁ ସୁଖଦେବ ଗୋସ୍ୱାମୀ ଯେତେବେଳେ ଶୁଣିଲେ ବହୁତ ପ୍ରସନ୍ନ ହୋଇଗଲେ, ବହୁତ ପ୍ରସନ୍ନ ହୋଇକି କହୁଛନ୍ତି ଯେ ସମ୍ୟକ୍ ବ୍ୟବସ୍ଥିତା ବୁଦ୍ଧି ତବରାଦର୍ଶ ସତ୍ତମ ବାସୁଦେବ କଥାୟାଙ୍କ ଯାତା ନଷ୍ଟିକି ରତି। ହେ ପରୀକ୍ଷିତ ମହାରାଜ, ତୁମର ଯେଉଁ ବୁଦ୍ଧି ରହିଛି, ଏ ବ୍ୟବସାୟତ୍ମିକ ବୁଦ୍ଧି, ନିଶ୍ଚୟାତ୍ମିକ ବୁଦ୍ଧି, ଏତେ ସେତେ ଏପଟ ସେପଟ କିଛି ନାହିଁ, ଭଗବାନ କଥା ଶୁଣି ମାନେ ନିଶ୍ଚୟ କରିଦେଇଛନ୍ତି, ଶୁଣିବେ ସିଏ। ବ୍ୟବସାୟତ୍ମିକ ବୁଦ୍ଧି ସମ୍ୟକ୍ ବ୍ୟବସ୍ଥିତା ବୁଦ୍ଧି ତବ ରାଜର୍ଷ ସପ୍ତମ, ଇଏ ତାଙ୍କୁ କହିଲେ ବ୍ରହ୍ମର୍ଷ ସପ୍ତମ, ଇଏ ତାଙ୍କୁ କହିଲେ ରାଜର୍ଷ ସପ୍ତମ, ଏଇଭଳି ଭାବରେ ଇଏ ହେଉଛି ବ୍ରହ୍ମର୍ଷିମାନଙ୍କୁ ତ ଶ୍ରେଷ୍ଠ, ଭଗବାନ ବ୍ରହ୍ମରାହତ ଭଗବାନ ସୁଖଦେବ ଗୋସ୍ୱାମୀ ମାଆଙ୍କର ଗର୍ଭରେ ରହିଗଲେ ବାର ବର୍ଷ କାଳ, ଆସୁନଥିଲେ, ଜନ୍ମ ନେଉନଥିଲେ, ତେଣୁ ବ୍ୟାସଦେବ ବହୁତ ଅନୁରୋଧ କଲେ, ପୁଅ ମାଆଙ୍କର ବହୁତ କଷ୍ଟ ହେଉଛି, ତୁ ବାହାରି ପଡ଼, ନା ମୁଁ ବାହାରକୁ ଗଲେ ମୋତେ ମାୟା ଗ୍ରାସ କରିବ, ନା ତାହେଲେ କେମିତି କ'ଣ ହେବ, ନା ଭଗବାନ ଯଦି ମୋତେ ଆଶ୍ୱାସନା ଦେବେ ତାହେଲେ ଆସିବି। ତେଣୁ ବ୍ୟାସଦେବ ଭଗବାନ ପ୍ରାର୍ଥନା କଲେ, ଭଗବାନ ଆସି କହିଲେ, ହଁ ତୁମେ ଆସ, ତୁମକୁ ମାୟା ଗ୍ରାସ କରିବ ନାହିଁ। ତେଣୁ ତାଙ୍କ ନାଁ ହେଉଛି ବ୍ରହ୍ମରାହତ, ସେ ଆସିଲେ ତ ବ୍ରହ୍ମଚିନ୍ତନ କରିବା ପାଇଁ ଚାଲିଗଲେ ବ୍ରହ୍ମରାହତ। ପରୀକ୍ଷିତ ମହାରାଜ ମାଆଙ୍କର ଗର୍ଭରେ ଥିଲାବେଳେ ଅଶ୍ୱତ୍ଥମା ବ୍ରହ୍ମାସ୍ତ୍ର ତ୍ୟାଗ କରିଥିଲେ, ଭଗବାନ ତାଙ୍କୁ ରକ୍ଷା କରିଥିଲେ, ତାଙ୍କ ନାଁ ହେଉଛି ବିଷ୍ଣୁ ରାହତ। ଦେଖନ୍ତୁ କାହା କାହା ଭିତରେ କଥା ହେଉଛି, ବ୍ରହ୍ମରାହତ ଜଣେ, ଜଣେ ହେଉଛି ବିଷ୍ଣୁ ରାହତ, ଜଣେ ବ୍ରହ୍ମର୍ଷ ସପ୍ତମ, ଜଣେ ରାଜର୍ଷ ସପ୍ତମ, ଏଇଭଳି ଭାବରେ କଥା ଚାଲିଛି, ଏତେ ଉତ୍ତମ କଥା। ତେଣୁ ବାସୁଦେବା କଥା ଏମିତି ଯାହାତା ନୈଷ୍ଠିକି ରତି, ରତି ଆସିଯାଇଛି, ଆନନ୍ଦ ରତ ହୋଇଯାଇଛନ୍ତି, କଥା ଶୁଣିବାରେ ଆନନ୍ଦ, ଆହୁରି ଶୁଣନ୍ତୁ, ଆହୁରି କହିବେ, ଆହୁରି କୁହନ୍ତୁ, ଆହୁରି କୁହନ୍ତୁ, ତୃପ୍ତ ହୋଇପାରୁନାହାନ୍ତି ଭଗବାନ କଥା ଶୁଣିବାରେ। ତେଣୁ ସେ କହୁଛନ୍ତି, ବାସୁଦେବ କଥା ପ୍ରଶ୍ନ ପୁରୁଷାଂ ତ୍ରିନ୍ ପୁନାଧି ଭକ୍ତାରମ୍ ପୃଚ୍ଛକମ୍ ଶ୍ରୋତୃମ୍ ତତ୍ ପାଦ ସଲିଳଂ ଯଥା, ଭଗବାନଙ୍କର କଥା ଯେଉଁ ହେଉଛି, ଏ ତିନି ପ୍ରକାର ବ୍ୟକ୍ତିଙ୍କୁ ପବିତ୍ର କରିଦିଏ, କିଏ କିଏ ନା ଭକ୍ତାରମ୍ ପୃଚ୍ଛକମ୍ ଶ୍ରୋତୃମ୍, ଯିଏ ବକ୍ତା ଯିଏ କଥା କହୁଛନ୍ତି, ଯିଏ ପ୍ରୋତୃମ୍ ଯିଏ ପ୍ରଶ୍ନ ପଚାରୁଛନ୍ତି, ଏବଂ ଯିଏ ଶ୍ରୋତୃମ୍ ଯିଏ ଶ୍ରବଣ କରୁଛନ୍ତି, ଏ ତିନି ପ୍ରକାର ବ୍ୟକ୍ତିଙ୍କୁ ପବିତ୍ର କରିଦିଅନ୍ତି କିଭଳି ଭାବରେ, ନା ତତ୍ ପାଦ ସଲିଳଂ ଯଥା, ଭଗବାନ ପାଦ ପଦ୍ମକୁ ଧୌତ କରି ଯେଉଁ ଗଙ୍ଗା ନଦୀ ଆସିଛନ୍ତି, ସେ ଯେଭଳି ଭାବରେ ତିନି ଜଗତକୁ ପବିତ୍ର କରିଦେଉଛନ୍ତି, ଆକାଶ ମର୍ତ୍ତ୍ୟ ପାତାଳ, ତିନି ଜଗତକୁ ପବିତ୍ର କରିଦେଉଛନ୍ତି, ସେହିଭଳି ଭାବରେ ଭଗବାନ କଥା ମଧ୍ୟ ତିନି ପ୍ରକାର ବ୍ୟକ୍ତିଙ୍କୁ ପବିତ୍ର କରିଦେବ। ଏ ଶ୍ଳୋକରେ ପ୍ରଭୁପାଦ ମହାରାଜ ତାଙ୍କ ଭାଷାରେ କହୁଛନ୍ତି ଯେ କୃଷ୍ଣ ଚେତନା ସଂଘ ହେଉଛି ସେହିଭଳି ଭାବରେ, କୃଷ୍ଣ ଚେତନା ସଂଘ, ଆଜି କୃଷ୍ଣ ଚେତନା ସଂଘ ଥିବାରୁ ଆଜି ଆମେ ଏ କଥା କହିପାରୁଛେ, ଶୁଣିପାରୁଛେ, ନହେଲେ ଆମେ କ'ଣ ହେଇଥାନ୍ତୁ ଆମର ଅବସ୍ଥା। ତେଣୁ କ'ଣ କହୁଛନ୍ତି ପ୍ରଭୁ ପ୍ରଭୁ, ମୁଁ ଭୁଲ କହୁଛି ନା ଠିକ୍ କହୁଛି? ପ୍ରଭୁପାଦ ମହାରାଜ କହୁଛନ୍ତି ଏ ଶ୍ଳୋକର ଭାଷାରେ, ସିନ୍ସ କୃଷ୍ଣ କନ୍ସିୟସନେସ୍ ମୁମେଣ୍ଟ ଇଜ୍ ଫୁଲ୍ ଅଫ୍ ବାସୁଦେବ କଥା, ଇଏ ଆନ୍ଦୋଳନ, ଏଇ ଚେତନା, ଏ ସଂଘ ରହିଛି କେବଳ ଭଗବାନ କଥା, କୃଷ୍ଣ କଥା, ତେଣୁ ଏନିୱାନ୍ ହୁ ହିୟର୍ସ, ଯେଉଁମାନେ ଶ୍ରବଣ କରୁଛନ୍ତି, ଏନିୱାନ୍ ହୁ ଜଏନ୍ସ ଦି ମୁମେଣ୍ଟ, ଯିଏ ଜଏନ୍ କରିବେ ଏ ସଂଘରେ, ଯେଉଁମାନେ ଯୋଗ ଦେବେ, ଆଣ୍ଡ ଏନିୱାନ୍ ହୁ ପ୍ରିଚେସ୍, ଯେଉଁମାନେ କଥା କହିବେ, ସମସ୍ତେ ପବିତ୍ର ହୋଇଯିବେ। ଏ କୃଷ୍ଣ ଚେତନା ସଂଘରେ ଆମେ ଯୋଗ ଦେଇଛେ, କେତେ ଭାଗ୍ୟ ଆମର, ଏ ଭଗବାନ କଥା ଶୁଣିବା ପାଇଁ ସୌଭାଗ୍ୟ ମିଳିଲା, ନହେଲେ ଟିଭି ଦେଖିଥାନ୍ତେ, ନା ନ୍ୟୁଜ୍ ପେପର୍ ଶୁଣିଥାନ୍ତେ, ନ୍ୟୁଜ୍ ଶୁଣିଥାନ୍ତେ, ଏସବୁ କଥା ପ୍ରଭୁପାଦ ବ୍ୟବସ୍ଥା କରିଛନ୍ତି, ଭଗବାନ କଥା ଶୁଣିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି, ଭଗବାନ ଏଠି ରହିଛନ୍ତି, ସେ ଭଗବାନ ମଧ୍ୟ ଶୁଣୁଛନ୍ତି, ଖାଲି ଆମେ ଶୁଣୁଛେ ତା ନୁହଁ, ଭଗବାନ ମଧ୍ୟ ଶୁଣିବା ପାଇଁ ବ୍ୟବସ୍ଥା କରିଦେଲେ, ସବୁ ପ୍ରକାର ବ୍ୟବସ୍ଥା ହେଉଛି। ଭଗବାନ ମଧ୍ୟ ଚାହୁଁଛନ୍ତି ଶୁଣିବା ପାଇଁ ତାଙ୍କର କଥା ଭଗବାନ। ତେଣୁ ଏଠି କହୁଛନ୍ତି ଭଗବାନଙ୍କ ଲୀଳା ଆରମ୍ଭ ହେବ, କିଭଳି ଭାବରେ ଭଗବାନ ଆସିବେ ଭୌତିକ ଜଗତକୁ। କହୁଛନ୍ତି ଭୂମି ଦୃପ୍ତ ନୃପବ୍ୟାଜ ଦୈତ୍ୟାନିକ ଶତାୟୁତେ ଆକ୍ରାନ୍ତା ଭୂରି ଭାରେଣ ବ୍ରହ୍ମାଣଂ ଶରଣଂ ଯଜୌ। କେତେ ସବୁ ସୈନ୍ୟ ରାଜାମାନେ ଥିଲେ, ସେମାନଙ୍କୁ ସବୁ ଭଗବାନ ସବୁ ହତ୍ୟା କରିବେ, ସବୁ ଭଗବାନ ଲୀଳା ଚାଲିବ। ବର୍ତ୍ତମାନ ମଥୁରା ଲୀଳାରେ ଆସିବ, ପ୍ରତିବର୍ଷ ଜରାସନ୍ଧ 23 ଅକ୍ଷୁଣୀ ସୈନ୍ୟ ଆଣିକି ଆସୁଥିଲା। ଯେତେ ସବୁ ରାଜା ଥିଲେ, କଂସକୁ ବଦ୍ଧ କଲା ପରେ ସବୁ ଅନ୍ୟମାନଙ୍କୁ ବଦ୍ଧ ହେବା ଆରମ୍ଭ ହେବ। ବୃନ୍ଦାବନରେ ଥିଲାବେଳେ ଭଗବାନ କେତୋଟି ଅସୁରଙ୍କୁ ଗୋଟି ଗୋଟି କରି ମାରୁଥିଲେ, କିନ୍ତୁ ଏବେ ହଜାର ହଜାର ଲକ୍ଷ ଲକ୍ଷ ସୈନ୍ୟକୁ ମାରିବେ ଏକାଥରେ କିଏ। 23 ଅକ୍ଷୁଣୀ ସୈନ୍ୟ, ଗୋଟିଏ ଅକ୍ଷୁଣୀ ସୈନ୍ୟ ହେଉଛନ୍ତି 2,18,700। ଏହିଭଳି ଭାବରେ 18 ଥର ହତ୍ୟା କରିବେ ଭଗବାନ, ଏହିଭଳି ଭାବରେ କେତେ ସ୍ଥାନରେ ସବୁ ହତ୍ୟା କରିବେ, ସବୁ ଦୁଷ୍କୃତମାନଙ୍କୁ ସବୁ ହତ୍ୟା କରିବେ ଭଗବାନ। ଏଇମାନଙ୍କ ଭାରରେ ଭୂମି ଭାରାକ୍ରାନ୍ତ ହୋଇଯାଇଥିଲା। ତେଣୁ ଭୂମି ଦୃପ୍ତ ନୃପ ବ୍ୟାଜ, ତଥାଗତ ରାଜା ଯେ ନୃପ ବ୍ୟାଜ, ବ୍ୟାଜ କହିଲେ ଛଳନାକାରୀ ରାଜା, ସେମାନେ ପ୍ରକୃତ ରାଜା ନୁହନ୍ତି, ଏମାନେ ସବୁ ଦସ୍ୟୁ। ତାଙ୍କର ଭାରରେ ଭୂମି ବହୁତ ଭାରାକ୍ରାନ୍ତ ହୋଇଯାଇଥିଲେ। ଭୂମି ଦୃପ୍ତ ନୃପ ବ୍ୟାଜ ଦୈତ୍ୟାନିକ ସତା ଉତେଇ, ଏଇଭଳି ଭାବରେ ସବୁ ଦୈତ୍ୟ ସବୁ ଥିଲେ, ଅୟୁତ ଶତ ଶତ ଅୟୁତ ଅୟୁତ ଲକ୍ଷ ଲକ୍ଷ କୋଟି କୋଟି ଏଇଭଳି ଭାବରେ ଥିଲେ ଦୈତ୍ୟାନିକ ସତା ଉତେଇ। ଆକ୍ରାନ୍ତ ଭୂରି ଭାରେଣ, ଏତେ ଭାର ହେଇଗଲା ଭୂମି ଉପରେ। ବ୍ରହ୍ମାଣଂ ଶରଣଂ ଯଜୌ, ବ୍ରହ୍ମାଙ୍କ ପାଖକୁ ଗଲେ। ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି ବ୍ରହ୍ମା ସେ ସମୟରେ ସୁମେରୁ ପର୍ବତ ଉପରେ ଥିଲେ, ତେଣୁ ସେଇଠି ଯାଇକି ପହଞ୍ଚିଲେ, ଭୂମିଦେବୀ ଯାଇକି ପହଞ୍ଚିଗଲେ। ପହଞ୍ଚିଗଲା ପରେ ବ୍ରହ୍ମା ଚିନ୍ତା କଲେ, ଏ ଭୂମିର ଭାର ହରଣ କରିବା ପାଇଁ ଭଗବାନ ରହିଛନ୍ତି, ବିଷ୍ଣୁ ରହିଛନ୍ତି, ବିଷ୍ଣୁ ପାଳନ କରିବେ, ଭୂମିର ଭାରକୁ ହରଣ କରିବେ, ବା ଶିବଜୀ ମଧ୍ୟ ଧ୍ୱଂସ କରିବେ, ପାଳନ କରିବେ ନାହିଁ। ତେଣୁ ବର୍ତ୍ତମାନ ପାଳନ ସମୟ ଆସିଗଲା, ତେଣୁ ଭଗବାନ କ'ଣ କଲେ, ଭଗବାନ ବ୍ରହ୍ମା ନେଇକିରି ଗାଭୀଙ୍କୁ ନେଇକିରି, ଭୂମି ରୂପ ଗାଭୀଙ୍କୁ ନେଇକିରି ଶିବଜୀଙ୍କ ପାଖକୁ ଗଲେ। ଶିବଜୀଙ୍କୁ ଧରି ସବୁ ଦେବତାମାନଙ୍କୁ ଧରିକିରି କ୍ଷୀରସିନ୍ଧୁ ତଟରେ ଯାଇ ପହଞ୍ଚିଗଲେ। କ୍ଷୀରସିନ୍ଧୁ ତଟରେ ଯେଉଁଠି ଭଗବାନ ଗର୍ଭୋଦକ ସାଇ ବିଷ୍ଣୁ ଶୟନ କରିଛନ୍ତି, ସେଠି କ୍ଷୀରୋଦକ ସାଇ ବିଷ୍ଣୁ ଶୟନ କରିଛନ୍ତି, ଗର୍ଭୋଦକ ସାଇ ନୁହଁ କ୍ଷୀରୋଦକ ସାଇ ବିଷ୍ଣୁ। ତେଣୁ ସେଠି ଯାଇକିରି ତତ୍ର ଗତ୍ୱା ଜଗନ୍ନାଥଂ ଦେବ ଦେବଂ ବୃଷା କପିମ୍ ପୁରୁଷଂ ପୁରୁଷ ସୂକ୍ତେନ ଉପତସ୍ତେ ସମାହିତ, ଯେଉଁ ରହିଛି ଗୋଟିଏ ଗୋଟିଏ ଶ୍ଳୋକରେ ବହୁତ ପ୍ରକାର ଭାଷ୍ୟ ସବୁ ରହିଛି। ଆମର ଇଚ୍ଛା ହେଉଛି କି ଭାଷ୍ୟ କହିବା, କିନ୍ତୁ ଆମେ ସଂକ୍ଷେପରେ କହୁଛେ ଭାଷ୍ୟ କହିବା ନାହିଁ। ବୃଷା କବି ଶବ୍ଦରୁ ଆସୁଛି, ବୃଷା କବି, ବୃଷା କବି କହିଲେ ବୃଷା ଯେମିତି ମେଘ, ମେଘବର୍ଣ୍ଣ ଯେଉଁ ରହିଛି ମେଘ, ବର୍ଷା ଦିନେ ଯେତେବେଳେ କୃଷକ ଦେଖିବ ମେଘ ଯଦି ହେଲା କେତେ ତା'ର ଆନନ୍ଦ ନ ହେବ, ସେହିଭଳି ଭାବରେ ଦେବତାମାନେ ଆଉ ଏ ସମସ୍ତେ ଯାଇକରି ଯେତେବେଳେ ଦେଖୁଛନ୍ତି ଭଗବାନ ପାଖକୁ ଯାଇକରି ତାଙ୍କୁ ଧ୍ୟାନ କରୁଛନ୍ତି, ତାଙ୍କର ସେହି ରୂପ ତାଙ୍କର ଧ୍ୟାନରେ ଆସୁଛି, ବୃଷା କବି ତାଙ୍କର ସେହିଭଳି ଭାବରେ ଆନନ୍ଦ ହେଉଛି। ଆମେ ଏଇଟା ପରେ କହିବା, ଆଉ ଗୋଟେ ଶ୍ଳୋକ ଅଛି ସେଥିରେ କହିବା। ତାଙ୍କୁ ଯାଇକରି ବୃଷା କପିମ୍ ପୁରୁଷଂ ପୁରୁଷ ବୃଷା କପିମ୍ କହିଲେ, ବୃଷା କପିମ୍ ଅର୍ଥ ହେଉଛି କ'ଣ, ଏସବୁ ବର୍ଷଣ କରିବେ, ବର୍ଷଣ ଲୀଳାମୃତଂ ଏସବୁ ବର୍ଷଣ କରିବେ, କୃପାକୁ ବର୍ଷଣ କରିବେ ବୃଷା କପି। ଏଇଭଳି ଭାବରେ ତାଙ୍କୁ ଯାଇକି ପୁରୁଷଂ ପୁରୁଷ ସୂକ୍ତେନ, ଆମର ଯେଉଁ ଅର୍ଚ୍ଚନ ବେଳେ ସବୁ ପୁରୁଷ ସୂକ୍ତ ମନ୍ତ୍ର ପାଠ କରାଯାଏ, ଓଂ ସହସ୍ର ଶୀର୍ଷା ପୁରୁଷାହ ଏସବୁ ପାଠ କରାଯାଏ, ସେଇ ପୁରୁଷ ସୂକ୍ତ ମନ୍ତ୍ରରେ ଭଗବାନଙ୍କୁ ପ୍ରାର୍ଥନା କଲେ। ଉପତସ୍ତେ ସମାହିତ, ମନକୁ ଧ୍ୟାନ, ମନକୁ ସମାହିତ କରି ନିୟନ୍ତ୍ରଣ କରି ଭଗବାନଙ୍କର ଧ୍ୟାନ କରି ଭଗବାନଙ୍କର ପାଠ କଲେ, ଉପତସ୍ତେ ସମାହିତ। ତେଣୁ ଏଇଭଳି ଭାବରେ ଯେତେବେଳେ ଚାଲିଛନ୍ତି, କଥା ଚାଲିଛନ୍ତି, ପୁରୁଷ ସୂକ୍ତ ମନ୍ତ୍ର ପାଠ କରୁଛନ୍ତି, ହଜାର ହଜାର ଦେବତାମାନେ ସବୁ ଯାଇଛନ୍ତି, ଭଗବାନ ପ୍ରାର୍ଥନା କରୁଛନ୍ତି, ଭିତରକୁ ଯିବା ପାଇଁ ନାହିଁ ଅନୁମତି ନାହିଁ, କ୍ଷୀର ତଟରେ ରହିକି ପ୍ରାର୍ଥନା କରୁଛନ୍ତି, ଭିତରକୁ ଯାଇପାରିବେ ନାହିଁ, ପ୍ରବେଶ କରି ତାଙ୍କର ଅଛି ଶକ୍ତି ଯାଇପାରିବେ, କିନ୍ତୁ ଭଗବାନଙ୍କର ଅନୁମତି ନ ମିଳିଲେ ଯାଇ ହେବ, ଭଗବାନଙ୍କ ଧାମ ସିଏ। ସେଥିପାଇଁ ଏଠି ଆମେ କୁହାଯାଉଛୁ ମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ ନ କରିକି ଆସିବେ, ପ୍ରଭୁ ଟିକେ ଭିତରକୁ ଯିବି ଅନୁମତି ମାଗିକରି ଆସିବେ। ଆମେ ବାରମ୍ବାର କହିଲେ ମଧ୍ୟ ମନେ ନେଉନାହିଁ ଭକ୍ତମାନଙ୍କର, ସେମିତି ପଳାଇ ଆସୁଛନ୍ତି। ଇଏ ହେଉଛି ନିୟମ, ଭଗବାନ ପାଖକୁ ସିଧାସଳଖ ଯିବ ନାହିଁ, ଅନୁମତି ମାଗିବ, ନକ୍ କରିକି ଯିବ। ତେଣୁ ଏ ଯେଉଁ ରହିଛନ୍ତି ପୁରୁଷାନ୍ ପୁରୁଷ ଏଇଭଳି ଭାବରେ ସେ ପ୍ରାର୍ଥନା କରୁଛନ୍ତି, ଓଂ ସହସ୍ର ଶୀର୍ଷା ପୁରୁଷା ସହସ୍ର ଶୀର୍ଷ ସହସ୍ରପାଦ ଇତ୍ୟାଦି ଏଇଭଳି ଭାବରେ ସବୁ ପୁରୁଷ ସୂକ୍ତ ମନ୍ତ୍ରକୁ ପାଠ କରୁଛନ୍ତି, ଧ୍ୟାନସ୍ଥ ହୋଇଯାଇଛନ୍ତି ସବୁ ଦେବତାମାନେ ବ୍ରହ୍ମା ଶିବ ଏଇଭଳି ଭାବରେ ପାଠ ଚାଲିଛି। ପାଠ ଚାଲିଥିଲା ବେଳେ ସେଇଠି ଭଗବାନ ବ୍ରହ୍ମାଙ୍କର ହୃଦୟକୁ ଗୋଟେ ମେସେଜ ଦେଇଦେଲେ, ବ୍ରହ୍ମାଙ୍କ ହୃଦୟରେ ଆମର ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି, ଭଗବାନଙ୍କଠାରୁ କଥା ଆସୁଛି, ବିଭିନ୍ନ ସମୟରେ ଭଗବାନ କଥା କହୁଛନ୍ତି, ଆମେ ଶୁଣିପାରୁନେ କାରଣ ଆମେ ସେ ଭାଷାକୁ ଜାଣିନେ, ଯଦି ଭାଷା ଜାଣିଯିବେ ତାହେଲେ ବୁଝିପାରିବା ଭଗବାନ କଥାକୁ। ତେଣୁ ବ୍ରହ୍ମା ଜାଣିଛନ୍ତି ଭଗବାନ କଥା, ଯେ ମେସେଜ କହୁଛନ୍ତି, ବ୍ରହ୍ମା ବୁଝିପାରିଲେ, ବ୍ରହ୍ମାଙ୍କୁ ଭଗବାନ ସେଇଠି ରହିଛନ୍ତି, ସେଇଠି ରହିକି କହିଦେଲେ ବ୍ରହ୍ମାଙ୍କୁ ମେସେଜ ଦେଇଦେଲେ, ଭଗବାନ ସମସ୍ତଙ୍କ ହୃଦୟ ରହିଛନ୍ତି ମଧ୍ୟ। ତେଣୁ ସେ କହିଲେ ବସୁଦେବ ଗୃହେ ସାକ୍ଷାତ ଭଗବାନ ପୁରୁଷ ପର, ଏହିସବୁ ଭଗବାନ ତାଙ୍କର ବ୍ରହ୍ମାଙ୍କ ହୃଦୟରେ ଯେତେବେଳେ ସମ୍ବାଦ ଆସିଲା, ବ୍ରହ୍ମା ଦେବତାମାନଙ୍କୁ କହିଲେ, ଦେବତାମାନେ ବର୍ତ୍ତମାନ ବନ୍ଦ କର, ବର୍ତ୍ତମାନ କଥା ଶୁଣ, ଭଗବାନ ମେସେଜ ଦେଇଦେଲେ। ହଁ ମେସେଜ ଦେଇଦେଲେ କେତେବେଳେ, ମୋ ହୃଦୟରେ ଦେଲେ, କ'ଣ ଦେଲେ? ସେ କହିଲେ ଭଗବାନ କହିଲେ ମୁଁ ସବୁକିଛି ଜାଣିଛି, ତୁମେ ଯେଉଁଥିପାଇଁ ଆସିଛ, ଭୂମିକର ଭାର ଏସବୁ ମୁଁ ଆଗରୁ ବହୁତ ଆଗରୁ ଜାଣିଛି। ତେଣୁ ବସୁଦେବ ଗୃହେ ସାକ୍ଷାତ, ବସୁଦେବଙ୍କର ଗୃହରେ ମୁଁ ଆସିବି, ସ୍ୱୟଂ ଆସିବେ, ସେ ଭଗବାନ କୃଷ୍ଣ ଆସିବେ, କ୍ଷୀରୋଦକଶାୟୀ ବିଷ୍ଣୁ ନୁହଁ, ଭଗବାନ ସ୍ୱୟଂ ଆସିବେ। ସିଏ ବିଷ୍ଣୁ ହେଉଛନ୍ତି ତାଙ୍କର ଅଂଶ। ତେଣୁ କହିଲେ ବସୁଦେବ ଗୃହେ ସାକ୍ଷାତ ଭଗବାନ ପୁରୁଷ ପର, ପରମ ପୁରୁଷ ଭଗବାନ ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦ ଗୋବିନ୍ଦ ସର୍ବକାରଣ କାରଣ, ସେ ଭଗବାନ କୃଷ୍ଣ ସିଏ ଆସିବେ ଭଗବାନ, ସିଏ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ସିଏ ହେଉଛନ୍ତି ପ୍ରକୃତ ଉପଭୋଗକାରୀ ପରମ ପୁରୁଷ, ପରମ ପୁରୁଷ ସିଏ ଉପଭୋଗକାରୀ, ସିଏ ଜନିଷ୍ୟତେ ତତ୍ ପ୍ରିୟାର୍ଥଂ, ସିଏ ଜନ୍ମଗ୍ରହଣ କରିବେ ଆସିବେ, ସିଏ ଅଜନ୍ମା, ସିଏ ତାଙ୍କର ଜନ୍ମ ନାହିଁ କିନ୍ତୁ ସେ ଜନ୍ମ ନେବେ, ଜନିଷ୍ୟତେ ତତ୍ ପ୍ରିୟାର୍ଥଂ, ତାଙ୍କର ପ୍ରିୟ କରିବା ପାଇଁ ତାଙ୍କ ଲୀଳାରେ ସାମିଲ ହେବା ପାଇଁ ସମ୍ଭବନ୍ତୁ ସୁରସ୍ତ୍ରିୟ, ତୁମ ଦେବତାମାନେ ତୁମର ପତ୍ନୀମାନଙ୍କ ସହିତ ଯାଇକି ସେଠି ସବୁ ଲୀଳାରେ ଭାଗ ନିଅ। ଏଇ ଦେବତାମାନେ ପୁରୁବଂଶରେ ଯଦୁବଂଶରେ ଏମାନେ ସବୁ ଆସିଛନ୍ତି, ସବୁ ଦେବତା କି ଭଗବାନଙ୍କ ନିତ୍ୟ ଧାମରୁ ଆସିଛନ୍ତି, କିଏ ସବୁ ପୁଅମାନେ ସବୁ ନିତ୍ୟ ସିଦ୍ଧ ସାଧନ ସିଦ୍ଧ କୃପା ସିଦ୍ଧ ଦେବତାମାନେ ସମସ୍ତେ ଆସି ଭାଗ ନେଇଛନ୍ତି। ଯୁଧିଷ୍ଠିର ମହାରାଜ ହେଉଛନ୍ତି ଧର୍ମରାଜଙ୍କ ପୁତ୍ର, ଧର୍ମରାଜ ଆଜି ଭାଗ ନେଲେ ଭଗବାନ ଲୀଳାରେ। ବାୟୁଦେବଙ୍କ ପୁତ୍ର ହେଉଛନ୍ତି ହନୁମାନ, କ'ଣ ତାଙ୍କ ନା, ଭୀମ ବାୟୁଦେବଙ୍କ ପୁତ୍ର, ବାୟୁଦେବ ଆସି ଭାଗ ନେଲେ। ଇନ୍ଦ୍ରଦେବଙ୍କ ପୁତ୍ର ହେଉଛନ୍ତି ଅର୍ଜୁନ, ଇନ୍ଦ୍ରଦେବ ଭାଗ ନେଲେ। ଏହିଭଳି ଭାବରେ ସମସ୍ତେ ଭାଗ ନେଇଛନ୍ତି, ତାଙ୍କ ପତ୍ନୀମାନଙ୍କ ସହିତ କଶ୍ୟପ, ଅଦିତି ଏବଂ କଶ୍ୟପ ଦେବତାମାନଙ୍କର ମାତା, କଶ୍ୟପ ଏବଂ ଅଦିତି ସେ ହେଉଛନ୍ତି ବସୁଦେବ ଏବଂ ଦେବକୀ। ଭଗବାନ ଯେତେବେଳେ ଆବିର୍ଭାବ ହେବେ ସେତେବେଳେ ସେ କହିବେ, ଆମେ ଶୁଣିବା ସେ କଥା, ଦଶମ ତୃତୀୟ ଅଧ୍ୟାୟରେ ଆସିବ ସେ କଥା। ତେଣୁ ଏହିଭଳି ଭାବରେ ତୁମେ ସବୁ ଆସ, ଜନିଷ୍ୟତେ ତ ପ୍ରିୟାର୍ଥ ସମ୍ଭବନ୍ତୁ ସୁରସ୍ତ୍ରିୟ, ଦେବତାମାନେ ତୁମ ପତ୍ନୀମାନଙ୍କ ସହିତ ଆସି ଭଗବାନଙ୍କ ଲୀଳାରେ ସାମିଲ ହୁଅ, ମଥୁରା ପାଖପାଖ ନିକଟରେ ସବୁ ଆସି ତୁମେ ଜନ୍ମଗ୍ରହଣ କର। ଏଇଠି ଜଣେ ପ୍ରଶ୍ନ କରିବ, ଯେଉଁ ଦେବତାମାନେ ଆସିଗଲେ ଦେବଲୋକ ଖାଲି ହେଇଗଲା? ନା ନା, ତାଙ୍କର ଶକ୍ତି ରହିଛି, ତାଙ୍କର ଅଂଶରେ ସେ ଆସିବେ, ଯେମିତି ଆସିଲେ ଧର୍ମରାଜ ଆସିଲେ ତାଙ୍କର ଅଂଶରେ ଆସିଲେ, ଏଇଭଳି ଭାବରେ ଅଂଶରେ ସବୁ ଆସୁଛନ୍ତି। ସେ ଆସିଲେ ମଧ୍ୟ ଏଠି ସବୁ ଦେବତାମାନେ ସବୁ ରହିଛନ୍ତି ନା, ଏଠି ଗଣେଶ ରହିଛନ୍ତି, ଅମକ ରହିଛି, ଶିବ ରହିଛନ୍ତି, ପାର୍ବତୀ ରହିଛନ୍ତି, ସବୁ ରହିଛନ୍ତି, ସ୍ୱର୍ଗଲୋକ ଖାଲି ହେଇଗଲା? ସ୍ୱର୍ଗଲୋକରେ ଅଛନ୍ତି, ଏଠି ରହିଛନ୍ତି, ବିସ୍ତାର କରିବେ, ସେମାନେ ତାଙ୍କର ଶକ୍ତି ରହିଛି, ହଜାର ହଜାର ଭାବରେ ବିସ୍ତାର କରିପାରିବେ, ସେମାନଙ୍କର ଶକ୍ତି ରହିଛି। ତେଣୁ ଏହିଭଳି ଭାବରେ ବାସୁଦେବ କଳାନନ୍ଦ ସହସ୍ର ବଦନ ସ୍ୱରାଟ, ଭଗବାନଙ୍କର ବାସୁଦେବଙ୍କର କଳା ଯେଉଁଛି ଅନନ୍ତ ଦେବ, ଯେଉଁ ସହସ୍ର ବଦନ, ଏକ ହଜାର ମୁଖ ରହିଛି, ସେ ସ୍ୱରାଟ, ସେ ସ୍ୱାଧୀନ, ସେ ଅଗ୍ରତ ଭବିତା ଦେବ ହରେ ପ୍ରିୟ ଚିକିତ୍ସା, ହେ ଦେବତାମାନେ ଭଗବାନ ଅଗ୍ରରେ ଆସିବେ, ସେ ପ୍ରଥମେ ଆସିବେ, କୃଷ୍ଣଙ୍କ ପୂର୍ବରୁ ସେ ଆସିବେ, ବଳରାମ ଅଗ୍ରତ ଭବିତା ଦେବ ହରେ ପ୍ରିୟ ଚିକିତ୍ସା, ସିଏ ଆସିବେ ଭଗବାନଙ୍କ ପ୍ରିୟ କରିବା ପାଇଁ। ତ୍ରେତା ଯୁଗରେ ଭଗବାନ ଆସିଥିଲେ ସାନ ଭାଇ ରୂପରେ, ଭଗବାନ ରାମଚନ୍ଦ୍ର ଯାହା ଅର୍ଡ଼ର ଦେଲେ ତାକୁ ଗ୍ରହଣ କଲେ, କାର୍ଯ୍ୟକାରୀ କଲେ, ସେ ସୀତାଦେବୀଙ୍କୁ କ'ଣ ବନବାସ କରାଇଦେଲେ, ନିର୍ବାସନ କରାଇଦେଲେ, ବହୁତ ମନ ଦୁଃଖ ଥିଲା। ତେଣୁ ଏଥରକ ମନା କଲି, ମୁଁ ଆଉ ସାନ ଭାଇ ରୂପରେ ଯିବିନି, ବଡ଼ ଭାଇ ରୂପରେ ଯିବି। ଆସି ଭଗବାନ ବଡ଼ ଭାଇ ରୂପରେ ଆସିଲେ ବଳରାମ, ତେଣୁ ସିଏ ଆସିବେ ହରେ ପ୍ରିୟ ଚିକିତ୍ସା, ଭଗବାନ ପ୍ରିୟ ଭଗବାନଙ୍କ ସେବା କରିବେ। ସିଏ ଆସିକରି ପ୍ରଥମେ ଶଯ୍ୟା ସ୍ଥାପନ କରିବେ, ଇଏ ଫାଷ୍ଟ। ସେଥିପାଇଁ ଆଗ ଆସିଲେ ବସୁଦେବ, ଦେବକୀଙ୍କ ଗର୍ଭରେ ଆସିଲେ। ସେ କ'ଣ ରୋହିଣୀଙ୍କ ଗର୍ଭରେ ଆସିପାରିନଥାନ୍ତେ? ଦେବକୀଙ୍କ ଗର୍ଭରୁ ରୋହିଣୀ ଗର୍ଭକୁ କାହିଁକି ଗଲେ, ଟ୍ରାନ୍ସଫର ହେଲେ କାହିଁକି? ନା ଭଗବାନ ପାଇଁ ଶଯ୍ୟା ସ୍ଥାପନ କଲେ, ଭଗବାନଙ୍କର ଏଇଭଳି ଭାବ ଦଶ ଭାବରେ ସେ ସେବା କରନ୍ତି ବଳରାମ। ଦେବକୀଙ୍କ ଗର୍ଭରେ ଶଯ୍ୟା ସ୍ଥାପନ କଲେ, ତାପରେ ଭଗବାନ ଆସିବେ ସେଠିକି। ତେଣୁ ଏ ପ୍ରଶ୍ନଟି ଆସେ, ଇଏ ଯେଉଁ ବଳରାମ କୁହାଯାଉଛି, ବଳରାମଙ୍କ ନବସ୍କନ୍ଦରେ ବର୍ଣ୍ଣନା କରାଯାଇଛି, ଆମେ ସଂକ୍ଷେପରେ କହିଥିଲେ। ବଳରାମଙ୍କୁ କୁହାଯାଇଥିଲା ବସୁ ଦେବକୀଙ୍କର ପୁତ୍ର, ପୁଣି କୁହାଯାଉଛି ରୋହିଣୀଙ୍କର ପୁତ୍ର, ଏ କିଭଳି ହେଲା? ଏ ପ୍ରଶ୍ନଟି ପଚାରିବେ। କାରଣ ପ୍ରଥମେ ସେ ଆସିଥିଲେ ଦେବକୀଙ୍କ ଗର୍ଭରେ, ତାପରେ ସ୍ଥାନାନ୍ତରିତ ହେଲେ, ଏ ପରେ ବର୍ଣ୍ଣନା କରାଯିବ, ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେଣୁ ବିଷ୍ଣୁର ମାୟା ଭଗବତୀ ଜୟା ସମ୍ମୋହିତ ଜୀବ ଜଗତ, ଆମେ ସବୁ ମୋହିତ ହେଇକି ରହିଛେ କେଉଁଥିରେ? ବିଷ୍ଣୁଙ୍କର ମାୟାରେ। ଏଇ ଯେଉଁ ଭୌତିକ ମାୟା, ବହିରଙ୍ଗ ମାୟାରେ ସବୁ ମୋହିତ ହେଇକି ରହିଛେ। ଏମାନେ ସିଏ ମଧ୍ୟ ଆସିବେ, ଭଗବାନଙ୍କ ଲୀଳାରେ ସାମିଲ ହେବେ। ବିଷ୍ଣୁର ମାୟା ଭଗବତୀ ଜୟା ସମ୍ମୋହିତ ଜୀବ ଜଗତ, ସମସ୍ତଙ୍କୁ ସେ ମୋହିତ କରି ରଖିଛନ୍ତି। ଆଦିଷ୍ଠା ପ୍ରଭୁଣା ସେନ କାର୍ଯ୍ୟାର୍ଥୀ ସମ୍ବିବସୀ, ଭଗବାନଙ୍କ ସହିତ ସେ ମଧ୍ୟ ଆସିବେ, ଯୋଗମାୟା ଆସିବେ, ମହାମାୟା ଆସିବେ, ସବୁ ଆସିବେ, ଭଗବାନ ଲୀଳାରେ ସାମିଲ ହେବେ। ଏବଂ ଏହିଭଳି ଭାବରେ କହିଲା ପରେ, ତାପରେ ଦେବତାମାନେ ଗଲେ, ତାପରେ ପ୍ରଥମତଃ ସରିପାରିଲା ନାହିଁ, ଆସନ୍ତାକାଲି କହିବା ଏ ମଥୁରାର କଥା ଆରମ୍ଭ ହେବ, ଦେବକୀ ଏବଂ ବସୁଦେବଙ୍କର ବିବାହ ଆରମ୍ଭ ହେବ, ଏସବୁ କଥା ଦେବତାମାନେ ସବୁ ଆସି ଲୀଳା କରିବେ, ଏସବୁ କଥା ରହିଛି। ପ୍ରଥମ ଅଧ୍ୟାୟରେ ସରିଲେ ଆମେ ଶେଷ କରିପାରିଲେ ନାହିଁ, ଆମେ ବଡ଼ ପ୍ରସଙ୍ଗ ରହିଛି, ବଡ଼ ବହୁତ ଶ୍ଳୋକ ରହିଛନ୍ତି, ଆମେ ବସ ବର୍ଣ୍ଣନା କରିବା ଭଗବାନ ଲୀଳା, କାହିଁକି ତରତର ହେବା? ତେଣୁ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେ ଗୌର ଭକ୍ତ କି ଧାଇ ଗୌର ପ୍ରମାନନ୍ଦେ ଓ